ଝାଡ଼େଶ୍ୱର ମହାଦେବଙ୍କର ଜୟ ହେଉ। ବିଦଗ୍ଧ ଶ୍ରୋତାମଣ୍ଡଳୀ, ମୁଁ ଅକିଞ୍ଚନ ନିରଞ୍ଜନ ଆପଣମାନଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଉଛି। ଶ୍ରୋତାବନ୍ଧୁ, ଶିବ ବିନା ସବୁ ଶୂନ୍ୟ, ଶିବ ସତ୍ୟ, ଶିବ ସୁନ୍ଦର। ଯୁବ ଗୀତିକାର ସୁରେଶ ପଣ୍ଡା ବାବା ଝାଡ଼େଶ୍ୱର ମହାଦେବଙ୍କ କାହାଣୀକୁ ଅତି ସୁନ୍ଦର ଭାବରେ ରଚନା କରିବା ସହିତ ସ୍ୱରରେ ସଜାଇଛନ୍ତି। ଗୀତରେ ଲେଖା, ଆରେ ଭାଇ ଧର, କେତେଦିନ କେତେଦିନ ତୁ ମୋହ ମାୟା ଜଞ୍ଜାଳରେ ଛନ୍ଦି ହୋଇଥିବୁ, ଥରେ ବାବା ଝାଡ଼େଶ୍ୱରଙ୍କୁ ଦର୍ଶନ କରିବା।
ସାବିତ୍ରୀ ଯମଙ୍କୁ ମୁଣ୍ଡିଆ ମାରି ଗଣେଶ କାର୍ତ୍ତିକ ଦର୍ଶନ ସାରି ବୁଢ଼ା ଗଣେଶଙ୍କ ପାଖରେ ଦେଖିବା, ବୁଢ଼ା ଗଣେଶଙ୍କ ପାଖରେ ଦେଖିବା। ଦକ୍ଷିଣାଭିମୁଖ ଶ୍ରୀ ମହାବୀର ଦେଖିଯିବା ବାବା ଝାଡ଼େଶ୍ୱର, ଆରେ ଭାଇ ଧର ଦେଖିଯିବା ବାବା ଝାଡ଼େଶ୍ୱର, ଦେଖିଯିବା ବାବା ଝାଡ଼େଶ୍ୱର। ବିମାର ପାଦେ ପଡ଼ିବା, କେତେ ଅଛି ଭୟ ଦୂର କରିବା। ମନ୍ଦିରରେ ଯେବେ ଘଣ୍ଟ ବାଜଇ ସ୍ୱାନ ଶୃଗାଳଙ୍କ ରଡ଼ି ଶୁଭଇ, ବୃଷଭ ପଛରୁ ପାର୍ବତୀ ମାଙ୍କୁ, ବୃଷଭ ପଛରୁ ପାର୍ବତୀ ମାଙ୍କୁ ଚାହିଁ ଭଜୁଥିବା ଭୋଳା ଶଙ୍କର ଦେଖିଯିବା ବାବା ଝାଡ଼େଶ୍ୱର, ଆରେ ଭାଇ ଧର ଦେଖିଯିବା ବାବା ଝାଡ଼େଶ୍ୱର, ଆରେ ଭାଇ ଧର ଦେଖିଯିବା ବାବା ଝାଡ଼େଶ୍ୱର, ଆରେ ପ୍ରେମ ସେ ଚାଲ ଦେଖିଯିବା ବାବା ଝାଡ଼େଶ୍ୱର, ଭୁଲ ଅର ଦେଖିଯିବା ବାବା ଝାଡ଼େଶ୍ୱର।